ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଭାରତ ଗୌରବ ଦାସ। ଜୁହାର, ପହିଲା ମୁଖ୍ୟ ଖବର। ବରିଷ୍ଠ ବିଜେପି ନେତା ଆର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇସ୍ ବରଗଡ଼, ବଲାଙ୍ଗୀର ଆର୍ ଫୁଲବାଣୀର ଦଳର ପ୍ରାର୍ଥୀମାନଙ୍କ ଲାଗି କଲେ ପ୍ରଚାର। ରାଇଜେ ଆଇବା ସୋମବାର କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଆର୍ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ନ ହେବା ଭୋଟ। ହାଇକୋର୍ଟ ସହିତ ରାଜ୍ୟର ସବୁ ଅଦାଲତନ ଆଇଜ ହେଇଛେ ଇ ବଛର ଦୁଇ ନମ୍ଘର ରାଷ୍ଟ୍ରୀୟ ଲୋକ ଅଦାଲତ। ଆଉ ଆଇଜ ହେଉଛେ ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ। ଏଥର ପୂରା ଖବର। ବରିଷ୍ଠ ବିଜେପି ନେତା ଆର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇଜ ବରଗଡ଼, ବଲାଙ୍ଗୀର ଆର୍ ଫୁଲବାଣୀନ ହୋଇଥିବା ନିର୍ବାଚନୀ ସମାବେଶ ଯୋଗଦେଇକରି ଦଳର ପ୍ରାର୍ଥୀମାନଙ୍କ ଲାଗି ପ୍ରଚାର କରିଛନ୍। ବରଗଡ଼ର ବିକାଶ ଭିଣ୍ଟେଜ୍ ପଡ଼ିଆନ ହୋଇଥିବା ନିର୍ବାଚନୀ ସଭାକେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍, ରାଜ୍ୟ ସରକାର ବଦଲାବାର ସମୟ ଆସିଯାଇଛେ। ରାଜ୍ୟକେ ବିକାଶର ବାଟେ ନେବାର୍କେ ହେଲେ ଡବଲ ଇଞ୍ଜିନ୍ ସରକାର ଦରକାର ଅଛେ। ଖୁବ୍ କ୍ଷେତ୍ରନ ରାଜ୍ୟ ସରକାର ବିଫଲ ହୋଇଛନ୍ ବୋଲି ଅଭିଯୋଗ କରିବାର ସାଙ୍ଗେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀମାନଙ୍କୁ ସମର୍ଥନ କରିବାର୍କେ ଶ୍ରୀ ମୋଦି ଲୋକଙ୍କୁ ଆହ୍ୱାନ କରିଛନ୍। ବଲାଙ୍ଗୀରର ପଥରଚେପା ପଡ଼ିଆନ ହୋଇଥିବା ନିର୍ବାଚନୀ ସଭାଥି ପ୍ରଧାନମନ୍ତ୍ରୀ ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲିବାର ଥି ରାଜ୍ୟ ସରକାରଙ୍କର ଟାଳଟୁଳ ନୀତିକେ ସମାଲୋଚନା କରି କହିଛନ୍,
अब उड़ीसा भाजपा ने बहुत बड़ी घोषणा की है। आप एक एक किसान को बताएंगे, बीजेपी ने कहा है कि धान किसानों के पास से 3,100 रुपया का, यानी जो 1,500-1,600 है उसके सामने 3,100 रुपये का एमएसपी धान किसानों को मिलेगा। भाई,
ଫୁଲବାଣୀ ଷ୍ଟାଡିୟମ୍ ନ ହୋଇଥିବା ବିଜୟ ସଂକଳ୍ପ ସମାବେଶଥି ଶ୍ରୀ ମୋଦି କନ୍ଧମାଳର ଚାଷୀମାନଙ୍କର ଲାଭ ଲାଗି ହଲ୍ଦି ମିଶନ ଆର୍ ମସଲା ଉତ୍ପାଦନ କମ୍ପାନୀ ସ୍ଥାପନା କରାଯିବ ବୋଲି କହିଛନ୍। ସେ କହିଥିଲେ ଯେ କନ୍ଧମାଳକେ ଆକାଂକ୍ଷା ଜିଲ୍ଲା ଯୋଜନାଥି ଅୟତ୍କା ଆର୍ଥିକ ସାହାଯ୍ୟ ଦିଆଯାଇଛେ। ବୃତଙ୍ଗ ଜଳଭଣ୍ଡାର ଆର୍ ମହାନଦୀନୁ ପିଇବାର ପାଣି ଯୋଗାବାର ହର୍ ଘର୍ ନଲ୍ ଯୋଜନା ମୂଲ ହୋଇଛେ। ହେଲେ ବିକାଶ ଲାଗି ଆହୁରି ଭିଲ୍ ପଦକ୍ଷେପ ନେବାର ଦରକାର ଅଛେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ଦେଶର 4 ନମ୍ଘର ଆର୍ ଓଡ଼ିଶାର ପହିଲା ଖେପ ନିର୍ବାଚନର ଭୋଟ ଆଇବା 13 ତାରିଖ ସୋମବାର ଦିନ ହେବା। ଏଥିଲାଗି ଆଜି ଉପରବେଲା 5 ବଜେ ପ୍ରଚାର କାମ ସରିଛେ। ଇ ଖେପ୍ଟି ରାଜ୍ୟର କଳାହାଣ୍ଡି, ବ୍ରହ୍ମପୁର, ନବରଙ୍ଗପୁର ଆର୍ କୋରାପୁଟ ଲୋକସଭା ଆସନ ଆଉ ହେତାର ଅଧୀନତି ଥିବା 28 ବିଧାନସଭା ଆସନ ଲାଗି ଭୋଟ୍ ହେବା। ଇ 4 ଲୋକସଭା ଆସନ ଲାଗି 7 ମହିଳାଙ୍କ ସହିତ ମୋଟ 37 ଜଣ ପ୍ରାର୍ଥୀ ଆଉ ଇତାର ଅଧୀନତି ଥିବା 28 ବିଧାନସଭା ଆସନ ଲାଗି 29 ଜଣ ମହିଳାଙ୍କ ସହିତ ମୋଟ 243 ଜଣ ପ୍ରାର୍ଥୀ ରହିଛନ୍। କଳାହାଣ୍ଡି, କୋରାପୁଟ ଆର୍ ବ୍ରହ୍ମପୁର ଲୋକସଭା ଆସନ ଲାଗି 11 ଜଣ ଲେଖା ଆର୍ ନବରଙ୍ଗପୁର ଆସନ ଲାଗି 4 ଜଣ ପ୍ରାର୍ଥୀ ଅଛନ୍। ସେନ୍ତା ବିଧାନସଭା ଆସନମାନଙ୍କ ଭିତରୁ ବ୍ରହ୍ମପୁରନ ସବୁନୁ ଅୟତ୍କା 17 ଜଣ ପ୍ରାର୍ଥୀ ଥିବାର ବେଳେ ଝରିଗା, ନବରଙ୍ଗପୁର ଆର୍ ଡାବୁଗାନ ସବୁନୁ କମ୍ 3 ଜଣ ଲେଖା ପ୍ରାର୍ଥୀ ଅଛନ୍। ଓଡ଼ିଶାର ଇ ପହିଲା ଖେପ ଭୋଟ୍ଥି ମୋଟ 62,87,222 ଜଣ ଭୋଟର ଥିବାର ବେଳେ ପୁରୁଷଙ୍କଠାନୁ ମହିଳା ଭୋଟରଙ୍କ ସଂଖ୍ୟା 100,000 ଅୟତ୍କାଏ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛେ। ସେଆଡ଼େ ଦେଶର 5 ନମ୍ଘର ଖେପ ଆର୍ ଓଡ଼ିଶାର 2 ନମ୍ଘର ଖେପ ନିର୍ବାଚନ ଲାଗି ବୈଧ ପ୍ରାର୍ଥୀ ତାଲିକା ବାହାରିଛେ। ଇ ଖେପେ ରାଜ୍ୟର ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଆର୍ ଆସ୍କା ଲୋକସଭା ଆସନ ସାଙ୍ଗେ ହେତାର ଅଧୀନତି ଥିବା 35 ବିଧାନସଭା ଆସନର ନିର୍ବାଚନ ହେବା। ଏଥି ଲୋକସଭା ଆସନ୍ତି 40 ଜଣ ଆଉ ବିଧାନସଭା ଆସନ ଲାଗି 265 ଜଣ ପ୍ରାର୍ଥୀ ରହିଛନ୍। ଲୋକସଭା ଆସନମାନଙ୍କ ଭିତରୁ ବଲାଙ୍ଗୀରନ ସବୁନୁ ଅୟତ୍କା 10 ଜଣ ପ୍ରାର୍ଥୀ ରହିଥିବା ବେଳେ ସୁନ୍ଦରଗଡ଼ ଆର୍ କନ୍ଧମାଳନ 8 ଜଣ ଲେଖା ଆର୍ ବରଗଡ଼ ଆର୍ ଆସ୍କାନ 7 ଜଣ ଲେଖା ପ୍ରାର୍ଥୀ ଅଛନ୍। ଇ ଖେପ୍ର ଭୋଟ୍ ଆଇବା 20 ତାରିଖ ଦିନ ହେବା। ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଆଜି ନୂଆପଡ଼ା ପୁଲିସ୍ ପଡ଼ିଆନ ଗୋଟିଏ ନିର୍ବାଚନୀ ସଭାଥି ଯୋଗଦେଇକରି ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀମାନଙ୍କ ଲାଗି ପ୍ରଚାର କରିଛନ୍। ଡବଲ ଇଞ୍ଜିନ୍ ସରକାର ହେଲେ ବିକାଶ ଦୁଇଗୁଣା ହେବା ବୋଲି ଶ୍ରୀ ସାଏ କହିଛନ୍। ପୁରୀନ ମହାପ୍ରଭୁଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ରଥ ତିଆରିବାରକେ ବଡ଼ଦାଣ୍ଡନ ଥିବା ରଥଖଳା ଗହଲଚହଲ ହୋଇଛେ। ଭୋଇ ସେବାୟତମାନେ ରଥଖଳାନ ଦରକାରୀ କାଠ ପହଞ୍ଚାଇ ଦେଇଛନ୍। ପହିଲା କେବେ 3 ରଥର 42 ଚକା ଲାଗି ତୁମ୍ଭ ତିଆର କାମ ମୂଲ ହୋଇଛେ। ହାଇକୋର୍ଟ ସହିତ ରାଜ୍ୟର ଭିନ୍ ଭିନ୍ ଅଦାଲତମାନଙ୍କୁ ଆଜି ଇ ବଛରର 2 ନମ୍ଘର ରାଷ୍ଟ୍ରୀୟ ଲୋକ ଅଦାଲତ ହୋଇଯାଇଛେ। ରାଜ୍ୟ ଆଇନ ସେବା ପ୍ରାଧିକରଣ ତରଫରୁ ମିଳିଥିବା ସୂଚନା ଅନୁସାରେ ଓଡ଼ିଶା ହାଇକୋର୍ଟ ସହିତ ଭିନ୍ ଭିନ୍ ଅଦାଲତମାନଙ୍କେ ପାଖାପାଖି 1.5 ଲକ୍ଷ ଅୟତ୍କା ମାମଲା ଲୋକ ଅଦାଲତ ଶୁଣାଣି ଲାଗି ତାଲିକାଭୁକ୍ତ କରାଯାଇଥିଲା। ସମ୍ବଲପୁରନ ଜିଲ୍ଲା କୋର୍ଟ ପରିସର ସହିତ କୁଚିଣ୍ଡା ଆଉ ରେଢ଼ାଖୋଲନ ରାଷ୍ଟ୍ରୀୟ ଲୋକ ଅଦାଲତ ହୋଇଥିଲା। ସମ୍ବଲପୁର ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଆର୍ ଜିଲ୍ଲା ଦୌରା ଜଜ୍ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଲୋକ ଅଦାଲତଟି 9ଟା ମୋଟରଗାଡ଼ି ଦୁର୍ଘଟଣା, 30ଟା ପାରିବାରିକ, 50ଟା ଦେୱାନୀ, 387ଟା ଫୌଜଦାରୀ ମାମଲା ସହିତ ମୋଟ 5,877ଟା ମାମଲାର ଫଇସଲା କରାଇଥିଲା। ବୌଦ୍ଧନ ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଆଉ ଜିଲ୍ଲା ଦୌରା ଜଜ୍ ବିକ୍ରମ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରୀୟ ଲୋକ ଅଦାଲତ ହୋଇଥିଲା। ସେଥି 61ଟା ମୋଟର ଦୁର୍ଘଟଣା, ପାରିବାରିକ, ଦେୱାନୀ ଆଉ ଗ୍ରାହକ ଜମଲାବାଗିର ମାମଲା ସହିତ 9ଟା ବ୍ୟାଙ୍କ ପ୍ରାକ୍ ମକଦ୍ଦମା ମାମଲା ବିଚାର କରାଯାଇକରି 17,28,503 ଟଙ୍କା ଆଦାୟ କରାଯାଇଛି। ବଲାଙ୍ଗୀର ସହିତ ଜିଲ୍ଲାର ସବୁ ଅଦାଲତମାନଙ୍କୁ ରାଷ୍ଟ୍ରୀୟ ଲୋକ ଅଦାଲତ ହୋଇଥିଲା। ଜିଲ୍ଲା ଦୌରା ଜଜ୍ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ବିକ୍ରମ କେଶରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଲୋକ ଅଦାଲତଟି 31ଟା ଦେୱାନୀ ମାମଲାର ଫଇସଲା କରାଯାଇଥିଲା। ଏତାର ସଙ୍ଗେ 7ଟା ମଟର ଦୁର୍ଘଟଣା ମାମଲାର ଫଇସଲା କରାଯାଇକରି 26,45,000 ଟଙ୍କା ଭର୍ଣ୍ଣା ବାବଦ ଆଦେଶ ଦିଆଯାଇଥିଲା। 307ଟା ଫୌଜଦାରୀ ମାମଲାଟି 16,55,307 ଟଙ୍କା ଜରିମାନା ଆଦାୟ ହୋଇଥିଲା। ଆଜି ହେଉଛି ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ। 1998 ମସିହା ମେ ମାସର ଆଜିର ଦିନେ ସେବେଲର ପ୍ରଧାନମନ୍ତ୍ରୀ ଅଟଲ ବିହାରୀ ବାଜପେୟୀଙ୍କ ନେତୃତ୍ୱଟି ଭାରତ ତରଫ ରାଜସ୍ଥାନର ପୋଖରାନ୍ଠାରେ ସଫଳତାର ସହିତ ପରମାଣୁ ପରୀକ୍ଷା କରାଯାଇଥିଲା। ସେଥିଲାଗି ଭାରତର ଏହି ସାହସକେ ବିଶ୍ୱ ଦରବାରନ ପହଞ୍ଚବାର ଲାଗି ଫି ବଛର ଆଜିର ଦିନକେ ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ଭାବେ ପାଳନ କରାଯାଉଛି। ଆଜିର ଦିନେ ପ୍ରଯୁକ୍ତି ବିଦ୍ୟା ସଂସ୍ଥା ଆଉ ବୈଜ୍ଞାନିକମାନଙ୍କୁ ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର ଆଉ ଜାତୀୟ ପ୍ରଯୁକ୍ତି ପୁରସ୍କାର ଦିଆଯାଉଛି। ରାଜ୍ୟପାଳ ରଘୁବର ଦାସ ପ୍ରଯୁକ୍ତି ବିଦ୍ୟା ଦିବସ ଅବସରରେ ବୈଜ୍ଞାନିକ, ପ୍ରଯୁକ୍ତି ବିଦ୍ୟା ବିଶେଷଜ୍ଞ ଆର୍ ରାଜ୍ୟବାସୀଙ୍କୁ ସାମାଜିକ ଗଣମାଧ୍ୟମ ଜରିଏ ଶୁଭେଚ୍ଛା ଜଣାଇଛନ୍। ଆଜିର ଦିନେ ପରମାଣୁ ପରୀକ୍ଷଣ କରି ଭାରତ ବିଶ୍ୱଟି ନିଜକୁ ଗୋଟିଏ ସଶକ୍ତ ରାଷ୍ଟ୍ର ଭାବେ ଜାହିର କରିପାରିଛେ ବୋଲି ରାଜ୍ୟପାଳ ତାଙ୍କର ବାର୍ତ୍ତାଥି କହିଛନ୍। ସେନ୍ତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଲ୍ ତାଙ୍କର ବାର୍ତ୍ତାଥି ସମ୍କିରିର୍ ପ୍ରଗତି ଆର୍ ସମୃଦ୍ଧି କାମନା କରିଛନ୍। କଲାହାଣ୍ଡି ଜିଲ୍ଲାନ ଆଇବା 13 ତାରିଖ ଦିନ ଭୋଟ୍ ହେବା। ହେଥି କଲାହାଣ୍ଡି ଲୋକସଭା ଆସନ ଆର୍ ହେତାର ଅଧୀନତି ଥିବା ଜିଲ୍ଲାର ଭବାନୀପାଟନା, ଧର୍ମଗଡ଼, ଲାଞ୍ଜିଗଡ଼, ନର୍ଲା ଆର୍ ଜୁନାଗଡ଼ ବିଧାନସଭା ଆସନ ଲାଗି ଭୋଟ୍ ନିଆଯିବା। ଜିଲ୍ଲାନ ମୋଟ 1,412ଟା ବୁଥ୍ କରାଇଥିବାର ବେଳେ ସେଥୁ 140ଟା ସମ୍ବେଦନଶୀଲ ବୁଥ୍ ରହିଛେ। ସମ୍ବେଦନଶୀଲ ବୁଥ୍ମାନଙ୍କ ଭିତରୁ 135ଟା ମାଓପ୍ରବଣ ଭାବେ ଚିହ୍ନଟ କରାଯାଇଛେ। ସମ୍ବେଦନଶୀଲ ବୁଥ୍ମାନଙ୍କୁ ସିସିଟିଭି ଆର୍ ୱେବ୍କାଷ୍ଟିଂ ବ୍ୟବସ୍ଥା କରାଯାଇଛେ। ଭୋଟ୍ କରବାର ଥି କର୍ମଚାରୀମାନେ ଆଇଷ୍ଠାନୁ ନିଜ ନିଜର ବୁଥ୍କେ ବାହାରିଛନ୍। ସେନ୍ତା ନୂଆପଡ଼ା ଜିଲ୍ଲା ନଭିଲ୍ କଲାହାଣ୍ଡି ଲୋକସଭା ଆସନ ଆର୍ ଜିଲ୍ଲାର ଦୁହି ବିଧାନସଭା ଆସନ ନୂଆପଡ଼ା ଆର୍ ଖଡ଼ିଆଲ୍ନ ଭୋଟ୍ କରବାରକେ କର୍ମଚାରୀମାନେ ଇଭିଏମ୍, ଭିଭିପାଟ୍ ଆଉ ବାକି ନିର୍ବାଚନ ସାମାନ ଧରିକରି ବୁଥ୍ମାନଙ୍କୁ ବାହାରିଛନ୍। ଜିଲ୍ଲାନ ମୋଟ 604ଟା ବୁଥ୍ କରାଯାଇଛେ। ସୁବର୍ଣ୍ଣପୁର ଜିଲ୍ଲାନ ନିର୍ବାଚନର ଠିକ୍ ପରିଚାଳନା ଲାଗି ସେକ୍ଟର ଅଧିକାରୀମାନଙ୍କର ତାଲିମ କାର୍ଯ୍ୟକ୍ରମ ଆୟୋଜ ହୋଇଯାଇଛେ। ନିର୍ବାଚନ ଆୟୋଗ ନିଯୁକ୍ତ କରିଥିବା ସାଧାରଣ ପର୍ଯ୍ୟବେକ୍ଷକ ରାଜନ ଭିଶାଲଙ୍କ ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମଟି 70 ଜଣ ସେକ୍ଟର ଅଧିକାରୀ ଭାଗ ନେଇଥିଲେ। ନିର୍ବାଚନ ପରିଚାଳନାଟି ବିଧି ବ୍ୟବସ୍ଥା ଅନୁସାରେ ନିରପେକ୍ଷ ଭାବେ ସେମାନଙ୍କର କାମ କରବାରକେ ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ଭିଶାଲ ପରାମର୍ଶ ଦେଇଥିଲେ। ରାଇଜର ଭିନ୍ ଭିନ୍ ଜାଗାନ କାଲବୈଶାଖୀ ବର୍ଷା ସ୍ଥିତି ରହିଥିବା ବେଳେ ହେତାର ପ୍ରଭାବଟି ତାତି ଟିକେ କମିଛେ। ଆଜି ରାଜ୍ୟର ସବୁନୁ ଜହତାତି ନୂଆପଡ଼ାନ 43 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛେ। ସେନ୍ତା ଦିନର ସବୁନୁ ଜହତାତି ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ାନ 41.5, ସମ୍ବଲପୁର ଆର୍ ବୌଦ୍ଧନ 41.2, ବଲାଙ୍ଗୀର ଆର୍ ସୁନ୍ଦରଗଡ଼ନ 40.5, ଭବାନୀପାଟନାନ 40.2 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛେ। ଆଇବାକାଇଲ୍ ପଶ୍ଚିମ ଓଡ଼ିଶାର ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼ ଆର୍ ବୌଦ୍ଧ ସହିତ ରାଜ୍ୟର କେତେଟା ଜାଗାନ କାଲବୈଶାଖୀ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛେ। ବରିଷ୍ଠ ବିଜେପି ନେତା ଆର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବରଗଡ଼, ବଲାଙ୍ଗୀର ଆର୍ ଫୁଲବାଣୀନ ଦଳର ପ୍ରାର୍ଥୀମାନଙ୍କ ଲାଗି କଲେ ପ୍ରଚାର। ରାଇଜେ ଆଇବା ସୋମବାର କଲାହାଣ୍ଡି, ନବରଙ୍ଗପୁର, କୋରାପୁଟ ଆର୍ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ନ ହେବା ଭୋଟ୍। ହାଇକୋର୍ଟ ସହିତ ରାଜ୍ୟର ସବୁ ଅଦାଲତନ ଆଜି ହେଇଛେ ଇ ବଛର 2 ନମ୍ବର ରାଷ୍ଟ୍ରୀୟ ଲୋକ ଅଦାଲତ। ଆଉର୍ ଆଜି ହେଉଛେ ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ। ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।